ଆଜି ଆମେ ଆଲୋଚନା କରିବା ଶିକ୍ଷା ଷ୍ଟକମ୍ ଶିକ୍ଷା ଷ୍ଟକମ୍ ଆକ୍ଚୁଆଲି ଶିକ୍ଷା ଷ୍ଟକମ୍ ଖୁବ୍ ଆମ ଜୀବନରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ବିଷୟ। ଶିକ୍ଷା ଷ୍ଟକମ୍ ମାନେ ଶିକ୍ଷା ଯୋଉଟା ଆମ ପାଇଁ ଶିକ୍ଷଣୀୟ ବିଷୟ ଏବଂ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଆମକୁ ଏଇଟା ଦେଇଯାଇଛନ୍ତି 8 ଶ୍ଳୋକରେ ମାଧ୍ୟମ। ଆକ୍ଚୁଆଲି ଏଇଟା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଆମେ ଆମ ଗୌଡ଼ୀୟ ଆଚାର୍ଯ୍ୟ ମାନେ ଯେତେ ଗ୍ରନ୍ଥ ରଚନା କରିଛନ୍ତି ଆପଣ ଭକ୍ତି ବିନୋଦ ଠାକୁର କୁହନ୍ତୁ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତୁ, ଷଡ଼ ଗୋସ୍ୱାମୀ କୁହନ୍ତୁ, ବା ଆମ ଯୋଉ ନରୋତ୍ତମ ଦାସ ଠାକୁରଙ୍କ ପଦାବଳୀ, ଏମିତି ଭକ୍ତି ବିନୋଦ ଠାକୁରଙ୍କ ପଦାବଳୀ କଥା କହନ୍ତୁ, ଆମର ଯେତେ ଶିକ୍ଷା ଆମେ ଲାଭ କରୁଛେ ସେଇ ଶିକ୍ଷାଟା ମେନଲି ଏଇ ଶିକ୍ଷାଷ୍ଟକ ଉପରେ ହିଁ ବେସ୍ କରି ରହିଛି। ଏବଂ ଏଇ ଶିକ୍ଷାଷ୍ଟକ ଶିକ୍ଷାଟା ହିଁ ଏମାନେ ସମସ୍ତେ ଭିନ୍ନ ଭିନ୍ନ ରୂପେ ଆମକୁ ପ୍ରଦାନ କରିଛନ୍ତି। ଏବଂ ଏଇ ଗୌଡ଼ୀୟ ବୈଷ୍ଣବର ଅସଲ ତତ୍ତ୍ୱ ଅସଲ କଥାଟା ହଉଛି ଆଚାର୍ଯ୍ୟମାନଙ୍କ ସମସ୍ତ ଯେତେ ଗ୍ରନ୍ଥ ରଚନା କରିଛନ୍ତି ସବୁ ଗ୍ରନ୍ଥର ସାରାତି ସାର ହଉଛି ଏଇ ଶିକ୍ଷାଷ୍ଟକ। ତାର ଫଳେ ଶିକ୍ଷାଷ୍ଟକ କଣ ଏମିତି ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଛି ଆକ୍ଚୁଆଲି ବର୍ଣ୍ଣନା କରାହଉଛି ଶିକ୍ଷାଷ୍ଟକ ଏଇଥିପାଇଁ ଆମେ ଜାଣିବା ଦରକାର ଯେ ତା ଭିତରେ ଷ୍ଟେପ୍ ବାଇ ଷ୍ଟେପ୍ ଶିକ୍ଷା ଅଷ୍ଟକମ୍ 8 ଶ୍ଲୋକ 8 ଷ୍ଟେପ୍ କଥା ବର୍ଣ୍ଣନା କରାହେଇଛି। ଷ୍ଟେପ୍ 1, ଷ୍ଟେପ୍ 2, ଷ୍ଟେପ୍ 3, ଷ୍ଟେପ୍ 4, ଷ୍ଟେପ୍ 5, ଷ୍ଟେପ୍ 6, ଷ୍ଟେପ୍ 7, ଷ୍ଟେପ୍ 8। ଏଇ 8 ଷ୍ଟେପ୍ ଭିତରେ ଆମେ ଯାଇକିରି ଭଗବାନଙ୍କୁ ଯୋଉ ଭଗବତ ପ୍ରେମ ଲାଭ କରେ ଯୋଉ ପନ୍ଥା ସେ ପନ୍ଥାଟାକୁ ମାନେ ଷ୍ଟେପ୍ ୱାଇଜ୍ ଆମକୁ ଇନକ୍ରିଜ୍ କରାହେଇଛି ବା ଆମକୁ ଶିକ୍ଷା ପ୍ରଦାନ କରାହେଇଛି ବା ଆମେ ଜାଣିପାରୁଛେ କୋଉଭଳିଆ ଭଗବାନଙ୍କୁ ଆମେ ଲାଭ କରୁ। ଯେମିତି ଆମେ କଣ ଜାଣିଲେ ଶିକ୍ଷାଷ୍ଟକଟା 3 କାରଣ ମୁଁ ଆପଣଙ୍କୁ ଜଣେଇବି କାହିଁକି ଆମକୁ ଜାଣିବା ଉଚିତ। କାହିଁକିନା ଯେହେତୁ ଆଚାର୍ଯ୍ୟମାନେ ଏ ଶିକ୍ଷାଷ୍ଟକ ଭିତ୍ତି କରି ସମସ୍ତ ଶିକ୍ଷା ପ୍ରଦାନ କରିଛନ୍ତି ସେଥିପାଇଁ ଶିକ୍ଷାଷ୍ଟକଟା ଖୁବ ଗୁରୁତ୍ୱପୂର୍ଣ୍ଣ। ଏବଂ 2 ପଏଣ୍ଟ ହଉଛି ଏ ଶିକ୍ଷାଷ୍ଟକଟା ହଉଛି ଯୋଉଟାକି ଆମର ଭଗବତ ଭକ୍ତ ପଞ୍ଚମ ପୁରୁଷାର୍ଥ ଧର୍ମ ଅର୍ଥ କାମ ମୋକ୍ଷ ଏଟାକୁ 4 ପୁରୁଷାର୍ଥ କୁହାହୁଏ। ଜଣେ ବ୍ୟକ୍ତି କଣ କରେ ଧର୍ମ ଆଚରଣ କରେ, ଧର୍ମ ଆଚରଣ କରିବା ଦ୍ୱାରା ସେ କଣ କରେ ଅର୍ଥ ଲାଭ କରେ ଏବଂ ସେ ଅର୍ଥ ଲାଭ କରିବା ଦ୍ୱାରା ତାର ସମସ୍ତ କାମନା ବାସନା ପୂର୍ଣ୍ଣ କରେ। ଯେତେବେଳେ ସେ ବୁଝିପାରେ ଏ କାମନା ବାସନା ପୂର୍ଣ୍ଣ କରି କିଛି ଲାଭ ହବନି ବା ସମ୍ଭବ ନୁହଁ, ତା ଦ୍ୱାରା ବି କିଛି କମ୍ ରହିଯାଏ, ସେତେବେଳେ ସେ ମୋକ୍ଷ ପାଇଁ ପ୍ରାର୍ଥନା କରେ। ଧର୍ମ ଅର୍ଥ କାମ ମୋକ୍ଷ, କିନ୍ତୁ ଏଠି ଚୈତନ୍ୟ ମହାପ୍ରଭୁ କହୁଛନ୍ତି ମୋକ୍ଷ ଧର୍ମ ଅର୍ଥ କାମ ମୋକ୍ଷ ପରେ ବି ଆଉ ଗୋଟିଏ ବସ୍ତୁ ରହିଛି, ସେଟା ହଉଛି କୃଷ୍ଣ ପ୍ରେମ ଲାଭ କରିବା। ତାର ଫଳରେ ପଞ୍ଚମ ପୁରୁଷାର ଯୋଉ କୃଷ୍ଣ ପ୍ରେମ, ସେ କୃଷ୍ଣ ପ୍ରେମ କୁହାହଉଛି ଯେ ସବୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଆଚାର୍ଯ୍ୟ ମାନେ ଆପଣ ରାମାନୁଜାଚାର୍ଯ୍ୟ କହନ୍ତୁ, ମାଧବାଚାର୍ଯ୍ୟ କହନ୍ତୁ, ଏମାନେ ଏ କୃଷ୍ଣ ପ୍ରେମ ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି। ଏମାନେ ଶିକ୍ଷା ଦେଇଛନ୍ତି କେମିତି ମୁକ୍ତି ଜଣେ ଲାଭ କଲେ, ଯଦି ତାଙ୍କର ହିଡ଼ିନ ଆଜେଣ୍ଡା ବା ଅନ୍ତର୍ନିହିତ ଉଦ୍ଦେଶ୍ୟ ଥିଲା କେମିତି ଭଗବତ ପ୍ରେମ କରିବା, କିନ୍ତୁ କେମିତି କରିବା ସେ ରାସ୍ତା ସେ ଦେଖେଇ ପାରିନାହାନ୍ତି ଏବଂ ଅଲଟିମେଟ୍ କଣ କରିଛନ୍ତି ମୁକ୍ତି ଜାଗାରେ ପହଞ୍ଚିଛନ୍ତି। ଜଣେ ବ୍ୟକ୍ତି ବୈକୁଣ୍ଠ ଲାଭ ସ୍ଥାନ ଲାଭ କରିପାରିବ, ଯେମିତି ଆଲୁଆର ମାନେ ଥିଲେ ଦକ୍ଷିଣ ଭାରତ ଆଲୁଆର, ସେମାନେ ଗ୍ରନ୍ଥ ଦିବ୍ୟ ପ୍ରବନ୍ଧରେ ମିଳୁଛି ଏ ଆଲୁଆର ମାନେ ସେମାନେ ସମସ୍ତେ ଭଗବାନ ଭକ୍ତ ଥିଲେ, କିନ୍ତୁ ଭକ୍ତି ଚରମ ସୋପାନ କେମିତି ସେ ଭଗବତ ପ୍ରେମ ଲାଭ କରିବେ ସେ କଥାଟା ସେ ଯାହାର ପହଞ୍ଚି ପାରିନାହାନ୍ତି। ଏମିତିକି ନିମ୍ମକାଚାର୍ଯ୍ୟ ବା ବଲ୍ଲଭାଚାର୍ଯ୍ୟ ପର୍ଯ୍ୟନ୍ତ ଏମାନେ ବି ଚେଷ୍ଟା କରିଛନ୍ତି କୋଉ ଭଳିଆ ଭଗବତ ପ୍ରେମ ଲାଭ କରିହବ, କିନ୍ତୁ ସେ ଚେଷ୍ଟାଟା ପୂର୍ଣ୍ଣ ରୂପାଙ୍କନ କରାଯାଇନି, ରୂପାୟନ କରାଯାଇନି ଯେ ଜଣେ ଭକ୍ତ, ଜଣେ ସାଧକ ଭକ୍ତ ବା ଜଣେ ନବୀନ ଭକ୍ତ ତା ଜୀବନରେ କୋଉ ପନ୍ଥାର ମାଧ୍ୟମେ ସେ ଭଗବତ ପ୍ରେମ ଲାଭ କରିପାରିବ ସେଟା ସେମାନେ ଦିଗ୍ଦର୍ଶନ ଦେଇପାରିନାହାନ୍ତି। ସେଠୁ ବୁଝା ହଉଛି ଆମକୁ ଯଦି ଏଇ ଭଗବତ ପ୍ରେମ ଲାଭ କରିବାକୁ ହୁଏ ବା ପଞ୍ଚମ ପୁରୁଷାର୍ଥ ଲାଭ କରିବାକୁ ପଡିବ, ତେବେ ଶିକ୍ଷାଷ୍ଟକଟା ଆମେ ଖୁବ ଗୁରୁତ୍ୱପୂର୍ଣ୍ଣ। ତାର ଚୈତନ୍ୟ ମହାପ୍ରଭୁ ଖୁବ କନ୍ସାଇଜ୍ ଭାବେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି କେମିତି ଆମ ଜୀବନ ଲାଭ କାମରେ ଆସିବ, ଏବଂ କେମିତି କରିପାରିବା ଆମେ ଏଟା ନା ଏଟା ମନେକର ଯାହା କୁହାଉଛି ଜୀବନେ ଯୋଉ ଉଦ୍ଦେଶ୍ୟ, ଆମ ଉଦ୍ଦେଶ୍ୟ ହଉଛି କୃଷ୍ଣ ପ୍ରେମ ଲାଭ କରିବା, କେମିତି ଲାଭ କରିବା, ପ୍ରଚେଷ୍ଟା କଣ ଅଛି ବା ପାଠିତ ସାଧନ କଣ ଅଛି, ସାଧ୍ୟବସ୍ତୁ ଆମେ ଜାଣିଲେ କୃଷ୍ଣ ପ୍ରେମ ସାଧନଟା କେମିତି କାମ ଲାଭ କରିବା, ଏବଂ ଜୀବନ ଯୋଉ ପରମ ସତ୍ୟ ସେ ପରମ ସତ୍ୟରେ କେମିତି ଉପନୀତ ହବା, ସେଥିପାଇଁ ଆମକୁ ଏଇ ଶିକ୍ଷାଷ୍ଟ୍ରମ ଗୋଟା ସହାୟତା କରିବ। ଏଠି କହିପାରିବେ ଶିକ୍ଷାଷ୍ଟ୍ରମଟା କେମିତି ଆସିଲା, ଆକ୍ଚୁଆଲି ଚୈତନ୍ୟ ମହାପ୍ରଭୁ ତାଙ୍କ ଜୀବନରେ କୌଣସି ଗ୍ରନ୍ଥ ରଚନା କରିନାହାନ୍ତି, ରଚନା କରିନାହାନ୍ତି ନୁହଁ, ସେ ଗୋଟେ ନ୍ୟାୟଶାସ୍ତ୍ର ରଚନା କରିଥିଲେ, କିନ୍ତୁ ତାଙ୍କର ବନ୍ଧୁ ରଘୁନାଥ ଶିରୋମଣି ଏବଂ ଚୈତନ୍ୟ ମହାପ୍ରଭୁ ଦିନେ ଗଙ୍ଗା ପାର ହଉଛନ୍ତି, ଗଙ୍ଗା ପାର ହଉଛନ୍ତି ସେତେବେଳେ ସେ ନଦୀ ଉପରେ ଯାଉ ଯାଉ ଚୈତନ୍ୟ ମହାପ୍ରଭୁ ତାଙ୍କ ଯୋଉ ନ୍ୟାୟଶାସ୍ତ୍ର ବର୍ଣ୍ଣନା କରୁଛନ୍ତି, କାହାକୁ ବର୍ଣ୍ଣନା କରୁଛନ୍ତି, ତାଙ୍କ ବନ୍ଧୁ ରଘୁନାଥକୁ। ସେ ରଘୁନାଥ ବର୍ଣ୍ଣନା ଶୁଣିବା ପରେ ସେ ସେଇଠି ମର୍ମା ଦେଇ ଯାଇଛନ୍ତି, ଖୁବ ଦୁଃଖ ପ୍ରକାଶ କରିଛନ୍ତି, କଣ ହେଲା କଣ ହେଲା, ତମର କଣ ଅସୁବିଧା ହେଲା ନା, ଦେଖ ବର୍ତ୍ତମାନ ତମେ ଯୋଉଟା ଲେଖିଛ ସେଇ ଜିନିଷଟା ଯଦି ଲୋକଲୋଚନକୁ ଆସେ ତେବେ ମୋ ଲେଖାଟା କେହି ପଢିବେନି, କାରଣ ସେ ବି ସେମିତି ପାର୍ଲାଲି ଗୋଟେ ଲେଖିଥିଲେ ନ୍ୟାୟଶାସ୍ତ୍ର। ତାର ଫଳେ ସେଇ ବନ୍ଧୁଙ୍କର ମାନେ ଦୁଃଖଟାକୁ ସହି ନ ପାରି ଚୈତନ୍ୟ ମହାପ୍ରଭୁ ସେଠି ତାଙ୍କ ଆଗରେ ସେଇ ନ୍ୟାୟଶାସ୍ତ୍ରଟାକୁ ଗଙ୍ଗାରେ ଡୁବେଇ ଦେଲେ, ତା ମାନେ ଚୈତନ୍ୟ ମହାପ୍ରଭୁ ଜୀବନର କୌଣସି ଲିଖିତ ଶାସ୍ତ୍ର କିଛି ତାଙ୍କ ପାଖରେ ରହିଲାନି ଆଉ, ଏବଂ ଏଇ ଚୈତନ୍ୟ ମହାପ୍ରଭୁଙ୍କର ଯାହା ଶିକ୍ଷା ଥିଲା ସମସ୍ତ ଶିକ୍ଷା ଯେମିତି ଆମେ ଦେଖୁଛେ ଆକ୍ଚୁଆଲି ଚୈତନ୍ୟ ମହାପ୍ରଭୁ ତାଙ୍କ ଜୀବନ ଶିକ୍ଷା ଗୁଡାକୁ ତାଙ୍କ ଯୋଉମାନେ ଶିଷ୍ୟ ଥିଲେ ସେ ଶିଷ୍ୟମାନଙ୍କୁ ସେ ବର୍ଣ୍ଣନା କରିଛନ୍ତି, ଯେମିତି ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ଜୀବ ଗୋସ୍ୱାମୀ ଏମାନେ ସବୁ କଣ କରିଛନ୍ତି, ଆପଣଙ୍କ ଶିକ୍ଷାଟାକୁ ଧାରଣ କରିଛନ୍ତି ଏବଂ ତାକୁ ପରବର୍ତ୍ତୀ ପର୍ଯ୍ୟାୟ ଉନ୍ନତି କରିଛନ୍ତି ଏବଂ ସମସ୍ତଙ୍କ ପାଖରେ ପହଞ୍ଚିଛନ୍ତି। ସେଠି କୁହାହଉଛି ଚୈତନ୍ୟ ମହାପ୍ରଭୁ ଯେହେତୁ କୌଣସି ଗ୍ରନ୍ଥ ରଚନା କରିନାହାନ୍ତି କିନ୍ତୁ ଶିକ୍ଷା ଦେଇଛନ୍ତି, ଯେମିତି ମଧ୍ୟରେ ଚୈତନ୍ୟ ମହାପ୍ରଭୁ ଜୀବନ ଯାପନ କରିଛନ୍ତି ମଧ୍ୟଲୀଳା ଚୈତନ୍ୟ ମଧ୍ୟଲୀଳା, ସେଠି ଦେଖାଯାଉଛି ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେବା ପରେ 6 ବର୍ଷ ସେ ଭିନ୍ନ ଭିନ୍ନ ଜାଗାକୁ ବୁଲିଛନ୍ତି ଏବଂ ଯାହା କିଛି ଶିକ୍ଷା ଦେଇଛନ୍ତି ଏ 6 ବର୍ଷ ଭିତରେ ହିଁ ଦେଇଛନ୍ତି, ଯେମିତି ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ଏବଂ ଏମାନେ ସବୁ ଯଥେଷ୍ଟ ମହାପ୍ରଭୁ ଶିକ୍ଷା ଶିକ୍ଷିତ ହେଇଛନ୍ତି। ରୂପ ଗୋସ୍ୱାମୀ କି ଦଶାଶ୍ରମ ଘାଟ ଯୋଉଟା ତ୍ରିବେଣୀ ସଙ୍ଗମ, ସେ ତ୍ରିବେଣୀ ସଙ୍ଗମରେ କଣ୍ଟିନ୍ୟୁ ଶିକ୍ଷାଦାନ କରିଥିଲେ, ଏବଂ ସନାତନ ଗୋସ୍ୱାମୀ କି ବନାରସରେ 2 ମାସ ଶିକ୍ଷାଦାନ କରିଛନ୍ତି, ଏବଂ ଏଇସବୁ ଶିକ୍ଷାଦାନ କରିବା ପରେ ବି ମହାପ୍ରଭୁ ଅନ୍ୟ ଶିଷ୍ୟମାନଙ୍କୁ ଯେମିତି ଧରନ୍ତୁ ସ୍ୱରୂପ ଦାମୋଦର ବା ରାୟ ରାମାନନ୍ଦ ଏମାନେ ସବୁ ମହାପ୍ରଭୁ ସାଥିରେ ରହୁଥିଲେ ଏବଂ ଏମାନଙ୍କୁ ନିଜର ଆଚରଣ ଦ୍ୱାରା ଶିକ୍ଷା ଲାଭ କରାଇଛନ୍ତି, ନିଜର ଫିଲିଙ୍ଗସ ଦ୍ୱାରା ମୁଡ୍ ଦ୍ୱାରା ଶିକ୍ଷା ଲାଭ କରିଛନ୍ତି, ଏବଂ ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାହଉଛି ଯେମିତି ଶ୍ରୀମଦ ଭଗବତ ଗୀତା, ଭଗବତ ଗୀତା ହଉଛି ମହାଭାରତର ଗୋଟେ ଜୁଏଲ, ମହାଭାରତ ଗ୍ରନ୍ଥ ଭାରତବର୍ଷ ଇତିହାସ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରାହେଇଛି, ଏବଂ ମହାଭାରତ ଗ୍ରନ୍ଥରେ ସବୁକିଛି ବର୍ଣ୍ଣନା ହେବା ପରେ ସେଠି ଯଦି ଆମେ ଦେଖିବା ଭଲକି ଷ୍ଟଡି କରିବା ମହାଭାରତର ଅସଲ ଶିକ୍ଷାଟା ରହିଛି ଗୀତା, ଏବଂ ଯଦି ମହାଭାରତ ଭିତରୁ ଖାଲି ଗୀତାଟାକୁ ଆମେ ଆଉଟ୍ କରିଦେବା ତ ଦେଖାଯିବ ମହାଭାରତ ଅନ୍ୟଟା ମାନେ ପଙ୍ଗୁ ହେଇଯିବା ଭଳିଆ ହବ, ମାନେ ମନେ ହେବ ଯେମିତି ମହାଭାରତ କିଛି ଗୋଟେ ବହୁତ ବଡ ଜିନିଷ ମିସିଂ କରୁଛି, କାହିଁକିନା ଗୀତାଟା ହଉଛି ଜିଷ୍ଟ ଅଫ୍ ମହାଭାରତ। ଠିକ ସେଭଳିଆ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କ ଏଇ ଚୈତନ୍ୟ ଚୈତନ୍ୟ ଗ୍ରନ୍ଥ ରଚନା ହୁଏ କୃଷ୍ଣଦାସ କବିରାଜ ଗୋସ୍ୱାମୀ ତା ଆଗରୁ ଦେଖିଛନ୍ତି ବହୁ ଗ୍ରନ୍ଥ ରହିଛି, ଭକ୍ତି ରତ୍ନାବଳୀ ରହିଛି, ଚୈତନ୍ୟ ଭାଗବତ ରହିଛି, ଏବଂ ବହୁତ ତତ୍କାଳୀନ ଯୋଉମାନେ ମହାପ୍ରଭୁଙ୍କ ସାଥିରେ ଥିଲେ ସେମାନେ ବହୁ ଗ୍ରନ୍ଥ ରଚନା କରିଛନ୍ତି, କିନ୍ତୁ ପ୍ରତିଟି ଗ୍ରନ୍ଥ ମୂଳତଃ ମହାପ୍ରଭୁଙ୍କ ଲୀଳାକୁ ପ୍ରମୋଟ କରିଛନ୍ତି, ମହାପ୍ରଭୁଙ୍କ ଲୀଳାଟାକୁ ସେମାନେ କହିଛନ୍ତି କେମିତି ମହାପ୍ରଭୁଙ୍କ ଲୀଳାଟା ମୁଭ୍ କରୁଛି। କିନ୍ତୁ ଏଠି ଦେଖାଯାଉଛି କଣ ନା ଏଠି ଏଇ ଚୈତନ୍ୟ ଚୈତନ୍ୟ ଭିତରେ ଯେଟା ଶିକ୍ଷା, ଏଇଟା ଶିକ୍ଷା ହଉଛି ମହାପ୍ରଭୁ ପରମେଶ୍ୱର ଭଗବାନ এ মহাপ্রঙ্গর প্রতিটি দিনচর্যা গুলি শিক্ষার কারণ আছে, যেটা আচরণ করে শিখেছে এইসব শিক্ষা বর্ণনা করা আছে। সেই চৈতন্য চৈতন্যের চরম শিক্ষা যেমন শ্রীমদ ভাগবত এই মহাভারত চরম শিক্ষা হচ্ছে ভগবদ গীতা, ঠিক সেইভাবে চৈতন্য চৈতন্যের চরম শিক্ষা চৈতন্য চৈতন্যের অন্তলীলার শেষ অধ্যায় মানে লাস্ট চ্যাপ্টার চ্যাপ্টার 20 সেটি বর্ণনা করেছেন ভগবান চৈতন্য শিক্ষাষ্ট করছেন। এবং সে দেখছেন কেমতি মহাপ্রভু বিদ্যাপতি চণ্ডীদাস জয়দেব এমানকর রচনা গুড়া দেখি খুব ব্যাকুল হোলে, এবং সেই রচনা দেখি সেই রচনা গ্রন্থ এই রচনা কথা বারবার শুনলে সেই তাঙ্ক শ্রবণ করে সে ভগল পাওলে। এবং এটি কুহা হচ্ছে যে এই যে শিক্ষাশ্রমটা কুহা হলো শিক্ষাশ্রম আসলে মহাপ্রভু লিখিবি না, শিক্ষাশ্রম মহাপ্রভু কোণী প্রকার কিছু লিখি না সেটি, বরং জনে ব্যক্তিঙ্কর যে উক্তি উক্তি মানে যেমনি বেড়ে বেড়ে নিদ বেড়ে কি বাউল হয়ে কিছু কহতি বাউল কত কহতি যেতবে সারাদিন সে গোটে জিনিস চিন্তা করতে সে নিদ বেড়ে বাউল হয়ে তাকে বাহার যায়। ঠিক সেমিতি যেতবে জনে ব্যক্তির মুড সবসময় গোটে জিনিস উপরে অবজর্ভ হয়ে রয়ে সবসময় গোটে জিনিস চিন্তা করতে চিন্তা করতে চিন্তা করতে সে চিন্তা করার মাধ্যমে সে কন করতে না সেই বস্তু সেই বিশেষ মানে তাঁর ভাবনা আসে যায়। এবং সেই ভাবনাটা আসিকি মহাপ্রভু যেতবে অন্তলীলা মানে লাস্ট যেত মহাপ্রভুঙ্কর শেষ সময় সেতবে মহাপ্রভু বাউল হেলা ভাগ যু কিছু কহতি কৌলে যে শ্লোক গুড়া উচ্চারণ করলে সেই শ্লোক গুড়া পদ্মাবলী গ্রন্থে রূপ গোস্বামী বিনিময় জায়গায় রচনা করলে, এবং সেই রচনার কৃষ্ণদাস কবিরাজ গোস্বাম সংগৃহীত করি এটা গোটি জায়গা নিয়ে আসলে যেটি যা কুয়া হচ্ছে শিক্ষাষ্টকম বা আটটা পয়েন্ট বা আটটা শিক্ষা যেটা কি এটি এই বৈষ্ণব সমাজকে উদ্ধৃত করে রেখেছে। এবং সেই আটটা শিক্ষা ভিতরে কোণ হয়েছে যেমনি আমি হচ্ছে মহাপ্রভু গোটে অনর্পিত তারিংচিরাম করুণায় অবতীর্ণ করো কল মহাপ্রভু অনর্পিত চরিঞ্চি রাত এমনি গোটে জিনিস দেওয়া আসলে যেটা তা আগুরু কোণী সময় অর্পিত হয়ে না চরিং চিরাত চির মানে চিরদিন যুগ। এবং যেহেতু অনাদিকাল ধরে মহাপ্রভু অর্পণ করে না কোণ গোটে জিনিস অর্পণ করা হয়নি জগৎ মহাপ্রভু করেন মানে কি আউ কি করে না কোণী আচার্য মানে করে না কেন আমি দেখি যে এমনি কি রামানুজাচার্য মাধবাচার্য সমস্ত হরিনাম করে কথা কিন্তু ভিন্ন ভিন্ন মন্ত্র জপ কর হরিনাম কর এই সাধন ভজন কর এটা বহু আগুন কুয়া হয়েছে। কিন্তু যেভাবে মাধবাচার্য কহতু বা রামানুজাচার্য কহতু বা অন্য আচার্য মানে যেভাবে জপ করার কথা কিন্তু এটি মহাপ্রভু টিকি কথাটা ভুলে দিয়েছেন এটি কম করছেন না এমনি শিক্ষা দেয় না ইংলিশে কহতি ডোন্ট ফলো দি ল উইদাউট স্পিরিট আমি গোটে জিনিস করা হলে সে ভাবটা নিয়ে আসা পড়ে সে ভাবের মাধ্যমে আমি সে কামটা করলে কোণ হব অটোমেটিকালি আমি তার ফল লাভ করি। এটি যে স্পিরিট অফ চান্টিং জপ করার যে মানে উদ্যম বা ভাব বা এই ভক্তির যে সারতত্ব এই জিনিসটা কেমিতি প্রকাশিত হব সে প্রকাশিত করার চৈতন্য মহাপ্রভু এই শিক্ষাশ্রম কথা কিন্তু, এবং সে ভিন্ন ভিন্ন সময় ভিন্ন ভিন্ন জায়গার এই শিক্ষাশ্রক মানে একাদিন কথা সে রচনা করে না কিন্তু তাঁর এই যেত তাঁর এই 18 বর্ষ সে একুটিয়া রহুলে সে একুটিয়া ভিতরে প্রথম প্রথম তো ভক্ত মানের সাথে মিশুলে কীর্তন করুলে দাহগতি করুলে শেষ দিক আড়ু মহাপ্রভু যেত অন্তরের শেষ আড়ক আসছে সেতবে মহাপ্রভু খুব উন্মাদ হয়ে রহুলে এবং ভগবান কৃষ্ণ সব কিছু বুঝু নতুন সেতবে কেমিতি এই ভগবত ভক্তির পূর্ণ রূপায়ণ করা পড়ব সেই কথাটা মহাপ্রভু শিক্ষা প্রদান করছেন ভিন্ন ভিন্ন শ্লোক মাধ্যমে যা কুয়া হচ্ছে আটটা শ্লোক বা শিক্ষাষ্টক কেমিতি জপ করা পড়ব জপের আমি কিন্তু আমার প্রোগ্রেসটা বুঝিপার এবং জপ দ্বারা কেমিতি আমার সেবা প্রতি মন বলিব সেটাই বর্ণনা করা হয়েছে। যা হোক এই আটটা ভার্সেস সম্বন্ধে আমি দেখেছি অষ্টকম বহু গ্রন্থে আপনারা দেখিবে অষ্টকম ରସକମ୍, ଶତକମ୍ ଏଭଳିଆ ବହୁତ କିଛି ମିଳେ। କେଉଁଠି କେଉଁଠି ଆପଣ ଦେଖିବେ 100ଟା ଶ୍ଳୋକ ତାଙ୍କ ପାଇଁ କୁହାହେଇଛି, ଯେମିତି ବୈରାଗ୍ୟ ଶତକମ୍। ଆଉ ଗୋଟେ ଅଛି କ'ଣ, ବୈରାଗ୍ୟ ଶତକମ୍, ଯାହା ହଉ ମାନେ ଶତକମ୍ 100ଟା ଶ୍ଳୋକ। ଭିନ୍ନ ଭିନ୍ନ ଜାଗାରେ ଆମେ ଦେଖିଛେ 100ଟା ଶ୍ଳୋକ କି 8ଟା ଶ୍ଳୋକ କି 10ଟା ଶ୍ଳୋକ ଏମିତି ଦିନ ଲେଖନ୍ତି। ଏବଂ ଏଠି କୁହାହଉଛି ଯେମିତି ଭଗବାନ କୃଷ୍ଣଙ୍କର 8 ଜଣ ଗୋପୀ ଥିଲେ, ମୁଖ୍ୟ ଗୋପୀ ଥିଲେ, ଅଷ୍ଟ ସଖୀ ଯୋଉଟା ଆମେ କହୁଛୁ। ଯେମିତି ଭଗବାନ କୃଷ୍ଣଙ୍କର 8ଜଣ ରାଣୀ ଥିଲେ, ପାଠରାଣୀ ଥିଲେ, ରାଣୀ ତ 16,108 ଥିଲେ, 8ଜଣ ପାଠରାଣୀ ଥିଲେ। ଏବଂ ଆମେ ଦେଖିଛେ ଆମ ଶାସ୍ତ୍ର ବର୍ଣ୍ଣନା କରିଛେ ଅଷ୍ଟ ସାତ୍ତ୍ୱିକ ବିକାର ହୁଏ, ସେ ଯାହା ହଉ ଅଷ୍ଟ ସାତ୍ତ୍ୱିକ ହଉ ବା 8ଜଣ ଗୋପୀ କଥା କୁହାଯାଉ ବା 8 ଶୋକ କଥା କୁହାଯାଉ ବା 8 ରାଣୀଙ୍କ କଥା କୁହାଯାଉ, କିନ୍ତୁ ଯାହା ହେଲେ ବି ମୁଖ୍ୟ କଥା ହଉଛି ଏଇ 8 ଶବ୍ଦକୁ ସେଠି ବ୍ୟବହାର କରାହେଇଛି। ଏବଂ ଯୋଉଟାକି ସ୍ପଣ୍ଟାନିୟସଲି ମହାପ୍ରଭୁଙ୍କଠୁ ମହାପୁରୁଷ ଉଚ୍ଚାରଣ କରିଛି, ସ୍ପଣ୍ଟାନିୟସ, ସେଥିପାଇଁ କୌଣସି ତାଙ୍କୁ ପ୍ରେସର କ୍ରିଏଟ୍ କରାହେଇନି ବା ବସିକି ଯେମିତି ଆମେ ଗ୍ରନ୍ଥ ଲେଖୁଛେ, ଦେଖିଲା ବେଳେ ବସିକି ଜଣେ ଚିନ୍ତା କରୁଛି ଚିନ୍ତା କରୁଛି ସେ ଲେଖୁଛି, ବା ଯିଏ କବି ଯେଉଁମାନେ କବିତା ଲେଖନ୍ତି ସେମାନେ ଧ୍ୟାନରେ ବସିକିରି ଚୁପଚାପ ବସିକିରି ସେ ଗୋଟେ ଚିନ୍ତା କରନ୍ତି, ମୁଁ ଏମିତି ଲେଖିବି ବା ଲେଖିଲେ ଲେଖିଲା ଲେଖିବେ କରେକ୍ସନ୍ କରିବେ, ଲେଖିବେ କରେକ୍ସନ୍ କରିବେ, ତାହେଲେ କବିତା ଖୁବ ସୁନ୍ଦର ହେଇ ଉଠେ, ଜୀବନ୍ତ ହେଇ ଉଠେ। କିନ୍ତୁ ଏଠି କଣ ହେଇଛି ନା ମହାପ୍ରଭୁ କୌଣସି ଚିନ୍ତା ବା କୌଣସି ପ୍ଲାନିଂ କରିକିରି ଏ ଶ୍ରୀକାଷ୍ଟଙ୍କ କଥା କହିନାହାନ୍ତି। ଏଠି ଅଟୋମେଟିକାଲି ତାଙ୍କ ଭାବ ହୃଦୟରେ ଯେ ଭାବଟା ପ୍ରକାଶ ପାଇଛି, ସେ ଭାବଟାକୁ ଭିନ୍ନ ଭିନ୍ନ ସମୟ ସେ ଯୋଉଟା ଭାବନ୍ମୁତ ଭାବେ କହିଛନ୍ତି, ମାନେ ଯୋଉଟାକୁ ଆମେ କହିବା ଆମ ମାନେ ବାହାର ଭାଷାରେ ମାନେ ଜଣେ ପାଗଳେମ କରି ବେଳେ ଉନ୍ମାଦ ହେଇକି ବେଳେ କିଛି କହିବ, ସେଇଭଳିଆ ସେ ଭାବର ପରିପ୍ରକାଶ ଯୋଉଟା ଘଟିଛି ସେଇଟା ହଉଛି ଶ୍ରୀକାଷ୍ଟକ। ଏବଂ ଏଟା କୌଣସି ଚିନ୍ତା କରି ମୁଁ କାହାକୁ କହିବି, ମୁଁ ଅଡିଏନ୍ସକୁ ମାନେ ହେବେ ସେମାନେ କଣ ଭାବିବେ କଣ ନ ଭାବିବେ, କେମିତି ତାଙ୍କ କଲ୍ୟାଣ ହବ ବା କେମିତି ଅକଲ୍ୟାଣ ହବ ସେ କଥା ଚିନ୍ତା କରିନାହାନ୍ତି। ତାର ଫଳେ କୌଣସି ଜାଗତିକ ସତ ରଜ ତମ 3ଟା ଗୁଣ ଦ୍ୱାରା ମହାପ୍ରଭୁଙ୍କ ଶିକ୍ଷାଷ୍ଟକମ କୌଣସି ପ୍ରକାର ପ୍ରଭାବିତ ହେଇନାହିଁ, ଏହାଦ୍ୱାରା ଏ ଶିକ୍ଷାଷ୍ଟକମଟା ତାଙ୍କର ସ୍ପଣ୍ଟାନିୟସ ପରିପ୍ରକାଶ ଘଟିଛି। ଯେମିତି ବେଳେବେଳେ ନିତ୍ୟାନନ୍ଦ ପ୍ରଭୁ ବା ନରୋତ୍ତମ ଦାସ ଠାକୁର, ନରୋତ୍ତମ ଠାକୁର ବହୁତ କବିତା ଲେଖିଛନ୍ତି, ବହୁତ ପଦ୍ୟ ପଦ୍ୟାବଳୀ ଲେଖିଛନ୍ତି, କିନ୍ତୁ ଚିନ୍ତା କରି ବସିକି ଲେଖିଛନ୍ତି। ଯେରକମ ଭକ୍ତିମୋହନ ଠାକୁର ବହୁତ କବିତା ଲେଖିଛନ୍ତି, ଗ୍ରନ୍ଥ ଲେଖିଛନ୍ତି, ଚୈତନ୍ୟ ମହାପ୍ରଭୁ ଶିକ୍ଷା, କିନ୍ତୁ ସେଗୁଡ଼ା ସବୁ ହୋମୱାର୍କ କରିଛନ୍ତି, ତାପରେ ଚିନ୍ତାମାନ କରିଛନ୍ତି, ତାପରେ ରଚନା କରିଛନ୍ତି, କିନ୍ତୁ ମହାପ୍ରଭୁ କ୍ଷେତ୍ରରେ ସେଟା ହେଇନି। ଏଠି କଣ ବର୍ଣ୍ଣନା କରାହେଇଛି ନା ମହାପ୍ରଭୁଙ୍କର ଏଇ ହରିନାମର ଯୋଉ ଗ୍ଲୋରି, ଯେ ମହାପ୍ରଭୁ ଏଇ ହରିନାମଟା କେତେ ମହାନ ଏବଂ ସେ ମହାନତାର ପ୍ରକାଶ କରିବାକୁ ଯାଇକିରି ଏଠି ବର୍ଣ୍ଣନା କରାହଉଛି, କେମିତି ଏଇ କଳିଯୁଗ ପାଇଁ ହରିନାମଟା ଆମର କେତେ ମାନେ କାମକୁ ଆସେ। ସେଥିପାଇଁ ଏଠି କୁହାହଉଛି ଯେ ଆମେ ଯେମିତି ଚୈତନ୍ୟ ମହାପ୍ରଭୁ ଯେତେବେଳେ ଏଇ ଶ୍ରୀକ୍ଷେତ୍ର ପୁରୀ ଧାମକୁ ଆସନ୍ତି ବଙ୍ଗାଳୀ ଭକ୍ତମାନେ, ସେତେବେଳେ ଜଣେ କୁଳିନ ଗ୍ରାମରେ ଆସିଥିଲେ ଛତ୍ରରାଜ ଖାନ, ସେ ଛତ୍ରରାଜ ଖାନ ଯେତେବେଳେ ଆସିଛନ୍ତି ସେତେବେଳେ ସତ୍ୟରାଜ ଖାନ ମହାପ୍ରଭୁ ଯେତେବେଳେ ବିଦାୟ ନେବେ ସେ ମହାପ୍ରଭୁ ପଚାରୁଛନ୍ତି, ପ୍ରଭୁ ବର୍ତ୍ତମାନ ତ ମୁଁ ଯିବି, ମତେ ଆପଣ କହନ୍ତୁ ମୁଁ କଣ ଯାଇ କରିବି। ସେ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ବିଗ୍ରହ ସେବା, ବୈଷ୍ଣବ ସେବା ଆଉ ହରିନାମ, ବିଗ୍ରହ ସେବା, ବୈଷ୍ଣବ ସେବା, ହରିନାମ। ତାମାନେ ତମେ କଣ କରିବ ନା ହରିନାମ କରିବ, ହରିନାମ କେମିତି କରିବ, ହରିନାମ ଏମିତି କରିବ ଯେମିତି ଗୋଟେ ଶିଶୁ ଯୋଉଭଳିଆ ତା ମା ଉପରେ ନିର୍ଭର କରେ ଏବଂ ତାର ମା ନିର୍ଦ୍ଦେଶେ ଯେପରି ଆମର ମାନେ ତା ମା ଯେମିତି ତାକୁ ସେ ମନେ କରେ ତା ମା ତ ତାର ଗତି ନାହିଁ, ସେଇଭଳିଆ ଆମକୁ ଭଗବାନଙ୍କ ଉପରେ ନିର୍ଭର କରିକି ହରିନାମ କରିବାକୁ ପଡିବ। ସେ ମହାପ୍ରତା କହୁଛନ୍ତି ଆମା ପ୍ରତି ଯଦି ସ୍ନେହ ଥାକେ ସବାକାରେ ତବେ କୃଷ୍ଣ ବ୍ୟତିରେକ ନା ବୋଲିବ। ଆରେ ସତ୍ୟରାଜ ଖାନ ମହାପ୍ରଭୁ କହୁଛନ୍ତି, ଯଦି ତମେ ରିଅଲି ମତେ ଭଲ ପାଅ ତମକୁ ଗୋଟେ କାମ କରିବାକୁ ପଡିବ। କଣ କରିବାକୁ ପଡିବ? ଆମା ପ୍ରତି ଯେ ସ୍ନେହ ଥାଏ, ମୋ ପ୍ରତି ତମ ସ୍ନେହ ଥାଏ ତମମାନଙ୍କର, ତ କଣ କରିବାକୁ ପଡିବ ତମକୁ? ତବେ କୃଷ୍ଣ ବୋଲିବାରେ ବ୍ୟତିରେକ ନା ବୋଲିବାରେ, ଭଗବାନ କୃଷ୍ଣଙ୍କ କଥା ଛଡା ଆଉ କୌଣସି କଥା ତମ ମୁହଁରୁ ଉଚ୍ଚାରଣ କରିପାରିବ। ବାସ ସବୁବେଳେ କୃଷ୍ଣ, ସବୁବେଳେ କୃଷ୍ଣ, ସବୁବେଳେ କୃଷ୍ଣ। କି ଭୋଜନ କି ଶୟନେ କିବା ଜାଗରଣେ ଅହର୍ନିଶି ଚିନ୍ତା କୃଷ୍ଣ ବୋଲୋହ ବଚନେ, ମାନେ ଶୟନେ ସପନେ କିବା ଜାଗରଣେ କିବା କି ଭୋଜନେ କି ଶୟନେ। ଯେମିତି ଭୋଜନ ସମୟରେ ଭଗବାନ ସବୁ ହରିନାମ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଆମେ ଠିକ ଅଛି ଆମେ ନ କହିଲେ ସ୍ମରଣ କରିପାରିବା। ଭୋଜନେ ଶୟନେ, ଶୟନ କେମିତି ହବ? ଜଣେ ଶୋଇକି ରହିଛି ସେ କେମିତି କୃଷ୍ଣ ନାମ ସ୍ମରଣ କରିବ? କିବା ଜାଗରଣେ, ଜାଗରଣ ତ ଆମେ ଜାଣିଛେ ଭଲକି କରିହବ, କିଛି ଅସୁବିଧା ନାହିଁ, ଜାଗରଣ ବି କରିହବ ଭୋଜନ ବି କରିହବ, କିନ୍ତୁ ଶୟନେ ଅହର୍ନିଶି ଚିନ୍ତା କୃଷ୍ଣ ଗୋଲୋହ ବଦନେ। ସବୁବେଳେ ଅହର୍ନିଶ ମାନେ ଦିନ ରାତି, ଦିନ ବେଳେ ଠିକ ଅଛି ଆମେ କୃଷ୍ଣ ଭଜନ କରିପାରୁଛୁ କିଛି ଅସୁବିଧା ନାହିଁ, ରାତିରେ କେମିତି କରିବେ? ରାତିରେ ସେମିତି କରିପାରିବେ ଯଦି କୌଣସି ବ୍ୟକ୍ତି ନିରନ୍ତର ହରିନାମ କରନ୍ତି। ଏଇ ହରିନାମ କରିବା ମାଧ୍ୟମରେ ସେ ଦେଖାଯାଏ ସେ ଶୋଇଲେ ବି ସେ ତାଙ୍କ ମୁହଁରୁ ହରିନାମ ଉଚ୍ଚାରଣ ହୁଏ। ଯେମିତି ବେଳେବେଳେ କଣ ହୁଏ, ଏଇ ହରିନାମଟା ଯେକୌଣସି ଚିନ୍ତା ଆମେ କରୁ ସାରା ଦିନ, ଯେ ଚିନ୍ତା ଆମେ କରୁ ସେ ଚିନ୍ତାର ମାଧ୍ୟମରେ ସେ ଚିନ୍ତାଟାରୁ ଚିନ୍ତାଟା କଣ କରେ ଆମ ଉପରେ ଏତେ ପ୍ରଭାବ ବିସ୍ତାର କରେ, ସେ ପ୍ରଭାବ ସେ ଚିନ୍ତାଟା ହିଁ ରାତିରେ ନିଦବେଳେ ବି ସେ ଚିନ୍ତା ଆମେ କରୁ। ଯେମିତି କାହାର ଯଦି ଟ୍ରେନ ଧରିବାର ଥିବ ସକାଳେ, ରାତି 3ଟା ବେଳେ ଟ୍ରେନ ଧରିବାର ଅଛି, 2ଟା ବେଳକୁ ଉଠିବାର ଅଛି, ସେ କଣ କରିବେ ରାତି 9ଟା ବେଳେ ଶୋଇପଡ଼ିଲେ ବି ସେ ମଝିରେ 3ଥରକୁ ନିଦ ଭାଙ୍ଗିଯିବ, କାରଣ ଟ୍ରେନ ଧରିକି ଟାଇମ ଦେଖିବି ଟାଇମ ଦେଖିବି। ଯୋଉ ପିଲାମାନଙ୍କ ପରୀକ୍ଷା ଥାଏ, ପରୀକ୍ଷା ବେଳେ କଣ ହୁଏ, ବାର ବାର ନିଦ ଭାଙ୍ଗିଯିବ ନିଦ ଭାଙ୍ଗିଯିବ ନିଜ ନିଦ ଭଲକି ହବନି, ନିଦ ହବନି। ଏଥିପାଇଁ ତା ମୁଣ୍ଡରେ ଚିନ୍ତା ଅଛି କେମିତି ସେ କରିବେ ପରୀକ୍ଷାକୁ ଯିବ ସେ। ଠିକ ସେଭଳିଆ ଯଦି ଆମ ହୃଦୟରେ ଏଇ ହରିନାମଟା ଜବରଦସ୍ତ କରି ବସିଯାଏ, ତ ଅଟୋମେଟିକାଲି ଆମେ ଜାଗ୍ରତ ଅବସ୍ଥା ତ ହରିନାମ କରିବା ହିଁ କରିବା, ସୁପ୍ତ ଅବସ୍ଥାରେ ହରିନାମ କରିପାରିବା। ସେଥିପାଇଁ ଏଇ ହରିନାମ ସହିତ କଣ କରିବାକୁ ପଡିବ, ଆମକୁ ସମ୍ବନ୍ଧ ପ୍ରତିଷ୍ଠା କରିବାକୁ ପଡିବ। ନାମ ନାମ ସହିତ କେମିତି ସମ୍ବନ୍ଧ କରିବା ନା, ଏଇ ନାମ ଜପ କରିବାକୁ ହେଲେ ଆମକୁ ଶାସ୍ତ୍ର ଗ୍ରନ୍ଥ ପଢିବାକୁ ପଡିବ, ଅବଗତ ହେବାକୁ ପଡିବ, ଶାସ୍ତ୍ର ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡିବ। ଭାଗବତ, ଭାଗବତ ମାନେ ବ୍ୟକ୍ତି ଭାଗବତ, ଗ୍ରନ୍ଥ ଭାଗବତ, ସେଟା ବୁଝିବାକୁ ପଡିବ। ବ୍ୟକ୍ତି ଭାଗବତ ହଉଛନ୍ତି ଯେ ଚଳନ୍ତ ଭାଗବତ, ଯେ ଭଗବାନ ପ୍ରତି ଯାହାକୁ ଦେଖିକିରି ଆମେ ଭଗବାନ ସମ୍ବନ୍ଧରେ ଆମ ସ୍ମୃତି ହୁଏ, ଯାହାକୁ ଦର୍ଶନ କଲେ ଭଗବାନ କଥା ମନକୁ ଆସେ, ଏବଂ ଯାହାର ଜୀବନ ଏଇ ଭଗବତ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ନିୟୋଜିତ, ଏବଂ ଯିଏକି ଭଗବତ ବା ଶାସ୍ତ୍ର ବିଧାନ ଛଡା ଜୀବନଯାପନ କରନ୍ତି ନାହିଁ, ଇଏ ହେଉଛନ୍ତି ବ୍ୟକ୍ତି ଭାଗବତ। ଗ୍ରନ୍ଥ ଭାଗବତ କଣ ହଉଛି ନା, ବ୍ୟାସଦେବ ରଚିତ ଭାଗବତ, ଯୋଉ ଭାଗବତ ସାରା ପ୍ରଥମ ସ୍କନ୍ଦ 1-2 ଶେଷ ପର୍ଯ୍ୟନ୍ତ 12 ପର୍ଯ୍ୟନ୍ତ ଆମକୁ ଆସ୍ତେ ଆସ୍ତେ ବର୍ଣ୍ଣନା କରାହଉଛି କେମିତି ଭଗବାନ ପ୍ରତି ଆସକ୍ତ ଭଗବାନ ଜାଣିପାରିବେ। ଆଉ କଣ କରିବାକୁ ପଡିବ ନା, ଗୁରୁଦେବଙ୍କ ଆଦେଶ ପାଳନ କରିବାକୁ ପଡିବ। ଗୁରୁଦେବ ଆଦେଶ କେମିତି ପାଳନ କରିବେ, କେମାନଙ୍କର ଗୁରୁଦେବ ଆଦେଶ କେମିତି ପାଳନ କରିବେ? ହୁଏତ ଗୁରୁଦେବଙ୍କର ଦୁଇ ପ୍ରକାର ସେବା ଅଛି, ବପୁ ସେବା ଆଉ ବାଣି ସେବା। ବପୁ ସେବା ସେତିକିବେଳେ କରିହବ ଯଦି ଗୁରୁଦେବ ସାଥିରେ ଆପଣ ରହିବେ, ତାଙ୍କ ଶରୀର ସେବା କରିବେ, ଶାରୀରିକ ମ୍ୟାସେଜ କରିଦେବେ, ତାଙ୍କ ରୋଷେଇ କରିଦେବେ, ତାଙ୍କୁ ଯତ୍ନ କରିବେ, ଠିକ ଅଛି। କିନ୍ତୁ ବାଣୀ ସେବା କେମିତି କରିବାକୁ ପଡିବ ନା, ଗୁରୁଦେବ ଯୋଉ ନିର୍ଦ୍ଦେଶ ବା ଗୁରୁଦେବ ଗୁରୁଦେବ ଯୋଉଟା ଆମେ କଲେ ଗୁରୁଦେବ ପ୍ରୀତି ହେବେ, ଖୁସି ହେବେ, ସେ କାମଟା କରିବାକୁ ପଡିବ। ଏବଂ ଯେତେବେଳେ କେତେବେଳେ ଗୁରୁଦେବ ଯଦି ଅପକଟ ହେଇଯିବା ପରେ ବି ଜଣେ ଚାହିଁଲେ ଗୁରୁଦେବଙ୍କ ସେବା ସେତିକିବେଳେ କରିପାରିବେ, କାହିଁକିନା ସେ ଯେ ଗୁରୁଦେବ ଯୋଉ ନିର୍ଦ୍ଦେଶ ଥିଲା, ଯୋଉ ଉଦ୍ଦେଶ୍ୟ ଗୁରୁଦେବ ତାଙ୍କୁ ଗାଇଡ କରୁଥିଲେ ସେ ଜାଣିବାକୁ ପଡିବ। ବେଳେବେଳେ କଣ ହୁଏ, ଆମ ଭିତରେ ଆମେ ଭାବୁ ଗୁରୁଦେବ ଜଣେ ସାଧାରଣ ବ୍ୟକ୍ତି, ନା, ଗୁରୁଦେବ ହେଉଛି ସେଇ ବ୍ୟକ୍ତି ଯିଏ ଆମକୁ ଗୋଲୋକର ପ୍ରେମଧନ ହରିନାମ ସଂକୀର୍ତ୍ତନ ପ୍ରଦାନ କରିଦେ। ଏଇ ଗୋଲୋକର ପ୍ରେମଧନ ପ୍ରଦାନ କରିବାକୁ ହେଲେ ଜଣେ ଗୋଲୋକର ବ୍ୟକ୍ତି ହିଁ ଦରକାର, ଯାହାର ମାଧ୍ୟମରେ ସେ ଗୋଲୋକର ପ୍ରେମଧନଟା ଆମେ ଗ୍ରହଣ କରିପାରିବେ। ଏବଂ ଗୋଲୋକ ବୃନ୍ଦାବନରେ ଗୁରୁଦେବ ଆସନ୍ତି, ଯିଏ ଭଗବାନଙ୍କ ନିତ୍ୟଲୀଳାରେ ବିରାଜମାନ କରନ୍ତି, ସେ ଭଗବାନଙ୍କ ନିର୍ଦ୍ଦେଶରେ ବା ଭଗବାନଙ୍କ ବାଣୀ ପ୍ରଚାର କରିବା ଉଦ୍ଦେଶ୍ୟରେ ଏଠି ଆସି ଜଗତକୁ ଆସନ୍ତି, আসে সে গ্রহণ করতে ন্যায় জগতের আমি প্রদান করতে। এবং এটি কুয়া হচ্ছে পাঁচ প্রকার এই পাঁচ প্রকার চিত্র আছে। কোন কোন আছে? মূলচিত্র, মূলচিত্র মানে আমার হৃদয়টা সম্পূর্ণরূপে তমগুণ দ্বারা জর্জরিত, পূর্ণ তমগুণ দ্বারা জর্জরিত হওয়ার দ্বারা জন ব্যক্তি কোন করে না তমগুণ স্বরূপ কাম করি বসে এবং তার দ্বারা সমস্ত অপকর্ম করে এবং পরবর্তী পর্যায়ে তাকে পশুজন উপায় হুয়ে বা নর্কজন যাওয়া পড়ে এবং নর্কজন যাওয়ার দ্বারা সে কোন হুয়ে নর্করে বাস করে এবং নর্ক ভোগ শেষ হুয়ে তারপর পুনি পশু হুয়ে এবং পশু জনি হওয়ার পরে সে ভিন্ন ভিন্ন জনি তার কর্মফল শেষ করার পরে সে পুনি মনীষ হয়ে পারে। আর গোটে হচ্ছে চিত্তর পাঁচ প্রকার চিত্র ভিতর গোটে হচ্ছে মূঢ়, সেকেন্ড হচ্ছে ক্ষিপ্ত, ক্ষিপ্ত মানে চঞ্চল ইতস্তত, এটি হচ্ছে এটি নাই, এটি বসছে হঠাৎ অন্য জায়গায় পড়ে যাচ্ছি, সেটা তম এবং রজগুণ দ্বারা আবৃত থাকে। তম রজগুণ কেমিতি? জন ব্যক্তি যেতলে মোহগ্রস্ত থাকে তম রজগুণ দ্বারা বেশি ডমিনেন্ট থাকে তার মানে চঞ্চল হয়ে উঠে, কোনসি কাম স্থির ভাবে সে করিপারে, সাঙ্গে সাঙ্গে ডিসিশন চেঞ্জ করে এবং তাদ্বারা সে কোন হয় তার চিত্ত চঞ্চল হয়ে উঠে। তিন নম্বর হচ্ছে বিক্ষিপ্ত, বিক্ষিপ্ত কোন না সত্ব এবং রজগুণ দ্বারা প্রভাবিত হয়ে তার মনটা অস্থির হয়ে যায়, যদিও সে স্থির কিছু সময় হুয়ে মানে ক্ষিপ্ত ভালিয়া এতে অস্থির নুহ কিন্তু হেলে বি স্থিরতার বেশি সময় রয়নি, হয়তো অস্থির চিত্ত যেটা ক্ষিপ্ত যেটা সেটা খুব ফ্রিকুয়েন্ট চিত্ত চঞ্চল হুয়ে, ইয়ার এতে ফ্রিকুয়েন্ট হুয়েনি তারপরে বি চঞ্চল রয়ে এইপাই যেহেতু রজগুণতা তা গ্রাস করেছে। সত্য এবং রজগুণ মিলনের বিক্ষিপ্ত চিত্ত হুয়ে। আর গোটে হুয়ে একাগ্র চিত্ত, মানে গোটে গোটে মনে যে গোটে কাম করে যে কামটা সে করে তা মনটা সেটি বসে যায়, এটা হচ্ছে সত্যগুণ দ্বারা পূর্ণরূপে সত্যগুণ দ্বারা প্রভাবিত হয়ে এবং তার দ্বারা যেন সাধক যে মানে যোগী, যোগী নাই সাধক, যোগী হবে তার পর স্টেজ আসিব, এই সাধক মানে যে মানে সাধনা টিকে উন্নত স্তরে অনেক সে স্থির হয়েকি যেমন জপ করছি সুস্থির থন্ডা ব্রেনে জপ করছি বা ভগবত কথা স্মরণ করে জপ করছি, জন যদি অন্য কাম করছি জন রোষেই করছি সে রোষেইটা বি মন দিয়ে করছি তার মানে তার মন একাগ্রচিত্ত হয়েছে। আও লাস্টটা হচ্ছে সমাধি, সমাধি মানে হচ্ছে কোন যেতলে জন ব্যক্তি এই শরীরটা ভুলি যাওয়ার চেষ্টা করে এবং সে ভগবানের কথা চিন্তা করে সেতলে চিন্তা করে মনে করি মই শরীর আছে পঞ্চমহাব শরীর আছে তা কহতি সমাধি, যে মানে যোগী মানে যে ধ্যান করতে সে সমাধি কুহ। তার মানে চিত্ত পাঁচ প্রকার হেলা মূঢ়, ক্ষিপ্ত, বিক্ষিপ্ত, একাগ্র এবং সমাধি। এটি গোটে জিনিস দেখিবার অছে যেবেলে কোন হুয়ে আমি তাহলে ভগবত ভক্তি আরম্ভ করু সেতলে মায়া আবরণ হুয়ে, মায়া আমি ঘেরি দিয়ে মানে আমার চারিপটে মায়া বসে কেমতি হুয়ে না অবিদ্যা মল দূষিত, অবিদ্যা হচ্ছে মল মানে ডিটক্সি ডিটক্স বা অপ্রয়োজনীয় বস্তু বা আমার মহিলা এটা মনকু দূষিত করে দিয়ে, এটা মনকু সে কলুষিত করে দিয়ে, তার ফলে কোন করি দর্পণস্য কার্যম অক্ষমতা, যেতবে মানুষ তার অবিদ্যা দ্বারা সে ভরা থাকে তার মনটা মনটা বিক্ষিপ্ত থাকে এই চিত্ত চঞ্চল থাকে এবং সে যেবে দূষিত হয়ে থাকে, দূষিত কেমন থাকে না তার আসল পরিচয় সে ভুলে যায় সেটা সে কোন করে না অটোমেটিক্যালি তার ভিতরে সে তার মানে গোটে যেমন গোটে লোক যদি গোটে আয়না পাখে ঠিয়া হব সে আয়না ঠিয়া হওয়ার লোক যদি আয়নাটা মহিলা থাকবে সে কেমন নিজকে দেখিব, সে অটোমেটিক্যালি ভুল দেখিব বা যা দেখিব তার ঠিক নুহ, গোটে বঙ্কা আয়না পাখে ঠিয়া হলে অটোমেটিক্যালি দেহটা বঙ্কা দেখা যাব, কিন্তু ডেঙ্গা দেখা যাব, কিন্তু গেড়া দেখা যাব, কিন্তু মোটা দেখা যাব এবং সেটি কোন করা পড়ব না শ্রদ্ধা সহকারে নাম তত্ত্ববিদ গুরু পাখুর যে মানে এই হরিনামটা ভালো করে ভালো করে গ্রহণ করেছেন সেই গুরু মান পাখুর বা সেই ভাবে ଜଣେ ଆଚାର୍ଯ୍ୟଙ୍କ ପାଖରୁ ବା ସେଇ ଜଣେ ସେଇ ଜଣ ସେଇଭଳିଆ ଜଣେ ଶିକ୍ଷକଙ୍କ ପାଖରୁ ତତ୍ତ୍ୱ କଥା ଶ୍ରବଣ କରିବାକୁ ପଡିବ ଏବଂ ଶାସ୍ତ୍ର ପ୍ରତି ଶ୍ରଦ୍ଧା ଶ୍ରବଣ କେମିତି କରିବାକୁ ପଡିବ ନା ଶାସ୍ତ୍ର ପ୍ରତି ପରମ ଶ୍ରଦ୍ଧା ତା ଭିତରେ ରହିବାକୁ ପଡିବ ଏବଂ ସେ ଯେତେ ଏଇ ଶ୍ରବଣ କରିବେ ତା ଦ୍ୱାରା ତାଙ୍କୁ କଣ ଲାଭ ହବ ନା ଭଗବାନଙ୍କର ସେବା କରିପାରିବେ ନାମ କୀର୍ତ୍ତନ କରିପାରିବେ ଏବଂ ଭଗବାନ କୃପା ଲାଭ କରିପାରିବେ ବେଳେବେଳେ କଣ ହୁଏ ଆମେ କହୁ ଗୁରୁଦେବ ମୁଁ ଗୁରୁଦେବ ସେବା କରୁଛି କିନ୍ତୁ ଗୁରୁଦେବ ମୋ ସେବାଟା ଗ୍ରହଣ କରୁଛନ୍ତି କି ନାହିଁ ସେଟା ବୁଝିବାକୁ ପଡିବ କୁହାହଉଛି ପ୍ରେମ ଭକ୍ତି ଯାହା ହୋଇତେ ଅବିଦ୍ୟା ବିନାଶ ଯାଇତେ ବେଦକା ଯାହାର ଚଇତେ ଗୁରୁଦେବ ହେଉଛି ସେଇ ବ୍ୟକ୍ତି ଯାହାଠୁ ଆମେ ପ୍ରେମ ଭକ୍ତି ଲାଭ କରୁ କେମିତି ପ୍ରେମ ଭକ୍ତି ଲାଭ କରୁ ନା ଯେତେବେଳେ ଆମ ହୃଦୟରେ ଅବିଦ୍ୟା ବିନାଶ ଯାଏ ଅବିଦ୍ୟା ଯେତେବେଳେ ଆମ ହୃଦୟରୁ ନଷ୍ଟ ହୋଇଯାଏ ସେତେବେଳେ ଯାଇକି ଆମେ ପ୍ରେମ ଭକ୍ତି ଲାଭ କରିପାରିବା ଭଗବତ ଗୀତା କୁହାହଉଛି ସମହଂ ସାରଭୂତେଷୁ ଯେତେବେଳେ ସମସ୍ତ ଜୀବଙ୍କ ହୃଦୟରେ ଭଗବାନ ଜଣେ ଅନୁଭବ କରିପାରିବ ସେତେବେଳେ ସେ କଣ କରିବ ଏବଂ ତା ଭିତରେ ଯଦି ଅବିଦ୍ୟା ନାଶ ହବ ସେତେବେଳେ ସେ ଭଗବାନଙ୍କୁ ଆସ୍ତେ ଆସ୍ତେ ଗ୍ରହଣ କରିପାରିବ।